आकाशवाणी संबलपुर आंचलिक खबर पढ़ुछन भारत गौरव दास। जुहार, पहला मुख्य खबर। राइजे आइबा पांच बछर भितरे 1.5 लाख निजुक्ति सुजोग सृष्टि हेबा कहले मुख्यमंत्री मोहन चरण माझी। विधानसभा शीतकालीन अधिवेशन दुई नंबर कार्यदिवस थी सुरखुरुथी हेचे गृहकाम। गंधमार्धन पर्वतन शिल्प कारखाना स्थापना लगी केहनी कंपनी के अनुमति नहीं दिया जाए कि आइबा दिने भी नहीं दिया जाए, विधानसभा न कहे उपमुख्यमंत्री और राजस्व मंत्री। और राज्य विद्यालय मानक आइबा 2025 मसीहा तक लागू हबा नुआ जातीय शिक्षा नीति। एथरा पूरा खबर। राइजे आइबा पांच बछर भितरे 1.5 लाख निजुक्ति सुजोग सृष्टि हेबा बोली मुख्यमंत्री मोहन चरण माझी कहिछन। भुवनेश्वर ओयूटी परिसरथी आज 941 जन नुआकरी निजुक्ति पाइथिबा अग्निजोद्धांकु निजुक्ति पत्र बंटन अवसरे मुख्यमंत्री इटा कहिछन। से आहुरी कहिछन जे राइजे गाँ आर सहर इलाकान अग्नि निरापत्तार आधुनिकीकरण उपरे जोर दियाजाउछे। दमकल केन्द्र संख्या 314 नु 346 के बढ़ा जाइछे। आइबा दिने अग्निजोद्धा विभाग थी महिला मानकु शामिल करबार के सरकार निष्पत्ति नेउछन बोली मुख्यमंत्री श्री माझी कहिछन। विधानसभा शीतकालीन अधिवेशन दुई नंबर कार्यदिवस थी आज गृहकाम सुरखुरुती हेछे। बैठक पहला खेपे प्रश्नोत्तर शून्यकाल आर गुरुत्वपूर्ण मुलतवी प्रस्ताव उपर आलोचना होता। दुई नंबर खेपे मुख्यमंत्री मोहन चरण माझी ओडिशा द्रव्य आउ सेवाकर द्वितीय संशोधन बिल 2024 आर ओडिशा सार्वजनीन परीक्षा बिल 2024 गृहन उपस्थापन करते दुई बिल के कार्य परामर्शदाता कमिटी अनुधान लगी पठाई। गंधमादन पर्वतन शिल्प कारखाना स्थापना लगी केहनी कंपनी के अनुमति नहीं दिया जाए कि आइबा दिने भी नहीं दिया जाए बोली उपमुख्यमंत्री कनक बर्धन सिंहदेव और राजस्व मंत्री सुरेश पुजारी आज विधानसभा कहिछन। शून्यकाल थी गंधमार्धन इलाकान आदानी कंपनी जमी घिनबार बाबदे विरोधी दलर उपनेता प्रसन्न आचार्य उठाइथिबा प्रसंग उपरे बिबृति रखिकरि उपमुख्यमंत्री श्री सिंहदेव कहिछन जे बलांगीर जिलार खपराखोल ब्लकन गच जगावारके आदानी कंपनी के अनुमति दिया जाइछे। हे अनुमति बिजेडी सरकार देइछन। गंधमार्धन संगे रामायण जुगर संस्कृति जड़ित अच्छे आर हे संस्कृति के आमे कहा के भांगवार के नाई देऊ बोली उपमुख्यमंत्री कहिछन। सेन्ता राजस्व मंत्री श्री पुजारी कहिछन जे शिल्प थापनार लगी जंगल कटागले तार बदला जंगल कराएसी। से अनुसार आदानी कंपानी बलांगीर जमी नहींछे। लीज डीड अनुसार कंपानी जमी थी गस लगे सारलाउतरु हेताके जंगल विभाग के हस्तांतर करवा। हेथिलागी गंधमार्धन शिल्प स्थापना नहींकर चलीथिबार आलोचनार केहनी भित्ति नाइन जुए नाइथिला कथाती कोहला होछे बोली मंत्री श्री पुजारी कहिछन। सर्वभारतीय पुलिस महानिर्देशक सम्मेलन थी जोग देबारके प्रधानमंत्री नरेन्द्र मोदी आइबा 29 तारीख शुक्रवार दिन उपरवेला तीन दिनिया ओडिशा गस्त आसिकर भुवनेश्वर पहुंचे। बीजेपी राज्य सभापति मनमोहन सामल ई सूचना देवार अवसर कहिछन जे 29 तारीख उपरवेला प्रधानमंत्री गुटे साधारण सभा के संबोधन करबार सहित राजभवन तक रोड शो करबे। हेतार उतरु प्रधानमंत्री बीजेपी राज्य कार्यालयन दलय कर्मकर्ता संगे बैठक करबे। विकसित भारत युव नेतृत्व संवाद थी भागीदार हार के गला 25 तारीख नु आइबा मासर 5 तारीख तक हेउथबा सर्वभारतीय डिजिटल क्विज कंपिटिशन थी भाग नेबार के प्रधानमंत्री नरेन्द्र मोदी देशर जुआन मानकु आह्वान देइछन। सामाजिक गणमाध्यम जरिए प्रधानमंत्री कहिछन जे हेटा विकसित भारत लक्ष्य हासिल दिगे जुआन मानकर गुटे बड़ अवदान हबा आउ समानकु सरकारकर शीर्ष स्तरन निजर भावना रखबार सुजोग देबा। इन जनई दि जापे जे सर्वभारतीय डिजिटल क्विज कंपिटिशन 15-29 बछर बयसर सभे भाग नहीं पार्बे। केन्द्र महिला आउ शिशु विकास मंत्री अन्नपूर्णा देवी आज नुआदिल्लीन बाल विवाह मुक्त भारत जातीय अभियान शुभारंभ करिछन। ई अवसर बाल्य विवाह मुक्त भारत गढ़वार के से आह्वान देवार संगे बाल विवाह मुक्त जातीय अभियान के लोक मानकर पाखे पहुंचवार के हेबा बोली कहिछन। से कहिछन जे गला 10 बछरे देश महिला सशक्तिकरण दिगे खूब उपलब्धि पाइछे। 2023-24 आर्थिक बछरे लिंग अनुपात बढ़ीकरी फी हजारे पिलाकर जगान टुकेल मानकर संख्या 930 पहुंचीछे। सेन्ता श्रम क्षेत्रन भिल महिला मानकर भागीदारी 41% के बढ़ीछे बोली से कहिछन। इन जनई दि जापे जे बाल विवाह मुक्त जातीय अभियान शुभारंभ संगे बाल्य विवाह मुक्त भारत पोर्टाल भिल उन्मोचन होइछे। आपण माने खबर सुनिछन आकाशवाणी संबलपुर केन्द्रनु। राज्यर विद्यालय मानक आइबा 2025 मसीहा तक नुआ जातीय शिक्षानीति लागू हुआ बोली विद्यालय आउ गणशिक्षा मंत्री नित्यानंद गंड आज विधानसभा सूचना देइछन। गुटे प्रश्नर उत्तर रखिकरी से कहिछन जे जातीय शिक्षानीति 2020 के ठिक भावे लागू करबार के गुटे टास्क फोर्स कमिटी आउ 6टा उपकमिटी गढ़ाइछे। ନୂଆ ଜାତୀୟ ଶିକ୍ଷାନୀତି ବାବଦେ ସବୁ ବର୍ଗଙ୍କଠାରୁ ମତାମତ ନେବା ଋତୁରୁ ଜାତୀୟ ଶିକ୍ଷାନୀତି ଲାଗୁ କରାଯିବା, ବିଦ୍ୟାଳୟମାନଙ୍କୁ ଖାଲିଥିବା ଶିକ୍ଷକ ପଦବୀ ଖୁବ୍ ଜଲ୍ଦି ପୂରଣ କରାଯିବା ବୋଲି ମନ୍ତ୍ରୀ କହିଛନ୍। ରାଜ୍ୟର ସବୁ ରାଜସ୍ୱ ଗାଁନ ବିଦ୍ୟୁତ୍ ସଂଯୋଗ କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଛନ୍। ହେଲେ କେତେଟା ପଡ଼ା ଗାଁନ ବିଜୁଳି ନାଇଁ ପହଞ୍ଚି ପାରିଥିବାରୁ ସ୍ଥିତିର ଅନୁଧ୍ୟାନ କରାଯାଇକରି ସେନ୍କେ ଜଲ୍ଦି ବିଜୁଳି ସଂଯୋଗ ଦେବାର୍କେ ପଦକ୍ଷେପ ନିଆଯିବା ବୋଲି ଆଜି ବିଧାନସଭାନ ଗୋଟିଏ ପ୍ରଶ୍ନର ଉତ୍ତର ରଖିକରି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍। ସେନ୍ତା ବାରହା ଶିକାର ଲାଗି ବିଜୁଳି ତାର ବିଛା ଯାଉଥିବାରୁ ହାତୀମାନଙ୍କର ଜୀବନ ଯାଉଥିବାର ଅଭିଯୋଗ ଉପରେ ଉଦ୍ବେଗ ପ୍ରକାଶ କରିବାର ସାଙ୍ଗେ ହେ କାମଥି ସାମିଲ ଲୋକମାନଙ୍କର ବିରୋଧର ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବା ବୋଲି ଆର୍ ଗୋଟିଏ ପ୍ରଶ୍ନର ଉତ୍ତରଥି ସେ କହିଛନ୍। ରାଜ୍ୟ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନଥି 3,26,33,000 ଜଣଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇ ଦେଉଛନ୍ ବୋଲି ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ଆଜି ବିଧାନସଭାର ଗୋଟିଏ ମୁଲତବୀ ପ୍ରସ୍ତାବର ଆଲୋଚନାର ଉତ୍ତର ରଖିକରି ସେ ହେ ସୂଚନା ଦେବାର ସାଙ୍ଗେ ରାଜ୍ୟର ଖାଦ୍ୟ ସୁରକ୍ଷା ଯୋଜନାଥି 3,15,024 ପରିବାରକୁ ସାମିଲ କରାଯାଇଛି ବୋଲି କହିଛନ୍। ରାଇଜେ ପାଖାପାଖି 80% ଜନସଂଖ୍ୟା ମାହାଲିଆ ମାସିକ ଚାଉଳ ପାଉଛନ୍ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ରାଇଜେ 2024-25 ଖରିଫ ଋତୁନ ଧାନ ବିକ୍ବାର୍କେ 17,49,87 ଜଣ ଚାଷୀ ପଞ୍ଜୀକରଣ କରିଥିବାର ସମବାୟ ମନ୍ତ୍ରୀ ପ୍ରଦୀପ ବଡ଼ସାମନ୍ତ ବିଧାନସଭାନ ସୂଚନା ଦେଇଛନ୍। ସେ କହିଛନ୍ ଯେ 2023-24 ଖରିଫ ଋତୁନ 17,72,347 ଜଣ ଚାଷୀ ପଞ୍ଜୀକରଣ କରିଥିଲେ। ସେନ୍ତା ରବି ଋତୁନ 2,76,000 ଅଧିକା ଚାଷୀ ଧାନ ବିକ୍ବାର୍କେ ପଞ୍ଜୀକରଣ କରିଥିଲେ। ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ନ ଆଇବା ମାସର 4 ତାରିଖ ଦିନ ନୌସେନା ଦିବସ ପାଳନ ହେବାର୍କେ ଯାଉଥିବା ବେଳେ ସେନ ଆଇଷ୍ଠାନୁ ନୌସେନାର ସମରସଜ୍ଜା ଦେଖିବାର୍କେ ମିଳିଛେ। ନୌସେନାର ଯୁଦ୍ଧ ଜାହାଜ ପୁରୀ ସମୁଦ୍ର ଖଣ୍ଡିନ ପହଞ୍ଚିବାର ମୂଲ ହୋଇଛେ। ବେଳାଭୂମିନ ଟ୍ୟାଙ୍କ ଆର୍ ନୌସେନାର କମାଣ୍ଡୋ ବାହିନୀ ଭିନ୍ ଭିନ୍ ଯନ୍ତ୍ରପାତି ଜରିଆ ଅଭ୍ୟାସ କରୁଥିବାର ଦେଖାଦେଇଛେ। ନୌସେନା ଦିବସ ପାଳନ କାର୍ଯ୍ୟକ୍ରମଥି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉପସ୍ଥିତ ରହିବେ। ଏହି ଅବସରରେ ସେ ଶ୍ରୀମନ୍ଦିରନ ମହାପ୍ରଭୁଙ୍କର ଦର୍ଶନ କରିବେ। ସେଥିଲାଗି ଶ୍ରୀମନ୍ଦିରନ ସ୍ୱତନ୍ତ୍ର ନୀତିକାନ୍ତି କରବାର୍କେ ଛତିଶା ନିଯୋଗ ବୈଠକଥି ନିଷ୍ପତ୍ତି ହୋଇଛେ। ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାନ ଓଡ଼ିଶା ପେଭିଲିୟନ୍କେ ରୌପ୍ୟ ପଦକ ମିଳିଛେ। ନୂଆଦିଲ୍ଲୀ ନଥିବା ଓଡ଼ିଶାର ପ୍ରମୁଖ ଆବାସିକ ଆୟୁକ୍ତ ବିଶାଲ ଗଗନ ଆୟୋଜକ ଭାରତ ବାଣିଜ୍ୟିକ ପ୍ରୋତ୍ସାହନ ସଂଗଠନର ଅଧ୍ୟକ୍ଷ ଆର୍ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ସିଂ ଖରୋଲାଙ୍କଠାରୁ ହେ ପୁରସ୍କାର ଗ୍ରହଣ କରିଛନ୍। ଦେଶେ ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର PAN 2.0 କାର୍ଯ୍ୟକାରୀ କରାଯିବା, ଏ ବାବଦେ କେନ୍ଦ୍ର କ୍ୟାବିନେଟ୍ ତରଫୁ ମଞ୍ଜୁରୀ ଦିଆଯାଇଛେ। ସୂଚନା ଅନୁସାରେ ଏଥି ସବୁ ପେନ୍ କାର୍ଡ଼ର ଅପଗ୍ରେଡ୍ କରାଯିବା। ଆୟକର ବିଭାଗ ତରଫୁ ଦିଆଯାଇଥିବା 10 ଅଙ୍କର ପେନ୍ କାର୍ଡ଼ଥି QR କୋଡ଼ ରହିବା, ଯେନ୍ଥି କାର୍ଡ଼ଧାରୀଙ୍କର ପୂରା ବିବରଣୀ ଠାନ୍ ପାଇବା। ପେନ୍ କାର୍ଡ଼ ମାହାଲିଆ ଦିଆଯିବା ଆର୍ ଡିଜିଟାଲ୍ ପ୍ରକ୍ରିୟାର ଲାଗି ହେଟା କମ୍ ସମୟଥି ଅପଗ୍ରେଡ୍ ହୋଇପାର୍ବା। ତଥ୍ୟଟି କେହିନି ସଂଶୋଧନ ନାଇଥିଲେ ଜୁନା ପାନ୍ କାର୍ଡ଼ଧାରୀମାନଙ୍କୁ ନୂଆ କାର୍ଡ଼ ଲାଗି ଆବେଦନ କରବାର୍କେ ନାଇଁ ପଡ଼େ, ସେମାନଙ୍କୁ ତାଙ୍କ ଠିକନାଥି ନୂଆ ପେନ୍ କାର୍ଡ଼ ଯୋଗାଇ ଦିଆଯିବା। କେନ୍ଦ୍ର ସରକାରଙ୍କ ଡିଜିଟାଲ୍ ଇଣ୍ଡିଆର ପଦକ୍ଷେପ ସାଙ୍ଗେ ମିଶାବାର ଦିଗେ ଏଇଟା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଆଏ। ଇନ ଜନାଇ ଦିଆଯାଇପାରେ ଯେ ଏସିଆନ୍ ଦେଶେ ପାଖାପାଖି 78 କୋଟି ପେନ୍ ଆର୍ ପାଖାପାଖି 73,00,000 ଆକାଉଣ୍ଟ ଅଛେ। ବୌଦ୍ଧ ଜିଲ୍ଲା ସଡ଼କ ସୁରକ୍ଷା ସମିତିର ବୈଠକ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କର ଅଧ୍ୟକ୍ଷତାତି ହୋଇଯାଇଛେ। ବୈଠକଥି ଜିଲ୍ଲାର ଦୁର୍ଘଟଣାପ୍ରବଣ ଜାଗାମାନଙ୍କୁ ଚିହ୍ନଟ କରିକରି ସେନ ସୂଚନା ଫଳକ ଲଗାବାର କାମର ଅଗ୍ରଗତି ବାବଦେ ସମୀକ୍ଷା କରାଯାଇଥିଲା। ଇତାର ସଙ୍ଗେ ସଡ଼କ ଉପରେ ଘରବନା ସାମାନ ଗଦା କରି ରଖିଲେ ଜରିମାନା ଆଦାୟ କରିବାରକେ ନିଷ୍ପତ୍ତି ହୋଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ରାସ୍ତାର ବୁଢ଼ାପଡ଼ା ଗାଁର ବ୍ରିଜ୍ ପାଖେ ଆଜି ଗୋଟିଏ ବାଇକ୍ ଦୁର୍ଘଟଣାଥି ଜଣଙ୍କର ଜୀବନ ଯାଇଥିବା ବେଳେ ଆର୍ ଜଣେ ଗୁରୁତର ଆହତ ହୋଇଛନ୍। ମୃତ ଆର୍ ଆହତଙ୍କର ପରିଚୟ ନାଇଁ ମିଳିଥିବା ବେଳେ ପୁଲିସ୍ ଆହତଙ୍କୁ ଜିଲ୍ଲା ଡାକ୍ତରଖାନାଥି ଭର୍ତ୍ତି କରିଛେ। ସମ୍ବଲପୁର ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଲେଜନ ଆଇବା ମାସର 12 ତାରିଖ ଦିନ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ଯୁବଶକ୍ତି ସେଜନ ଭାଗିଦାରୀ ବାବରକେ ଯାଉଛେ। ସେଥିଲାଗି ଅତିରିକ୍ତ ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାତି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛେ। ସୂଚନା ଅନୁସାରେ ଉତ୍ସବଟି 15-29 ବର୍ଷ ବୟସର ପିଲାଟୁକେଲଙ୍କର ଭିତରେ ଚିତ୍ରକଳା, କବିତା ରଚନା, ମୋବାଇଲ୍ ଫଟୋଗ୍ରାଫି, ବକ୍ତୃତା, ଲୋକ ଓ ଶାସ୍ତ୍ରୀୟ ନୃତ୍ୟ ଆର୍ ବିଜ୍ଞାନ ପ୍ରକଳ୍ପ ପ୍ରତିଯୋଗିତା କରାଯିବା। ଦେବଗଡ଼ କଲେଜର ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟନ ବାଲ୍ୟ ବିବାହମୁକ୍ତ ଭାରତ ଶିବିର ହୋଇଯାଇଛେ। ଏଥି ଅତିରିକ୍ତ ଏସ୍ପି ଧୀରେନ୍ଦ୍ର ଚୋପଦାର ମୁଖ୍ୟ ଅତିଥି ଆର୍ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୁମିଓ ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଶେଷ ମୁଖ୍ୟ ଖବର ଫେରଘାଏ ରାଇଜେ ଆଇବା 5 ବର୍ଷ ଭିତରେ 1.5 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଧାନସଭା ଶୀତକାଳୀନ ଅଧିବେଶନର 2 କାର୍ଯ୍ୟଦିବସଟି ସୁରୁଖୁରୁତି ହୋଇଛେ ଗୃହ କାମ। ଗନ୍ଧମାର୍ଦ୍ଧନ ପର୍ବତନ ଶିଳ୍ପ କାରଖାନା ସ୍ଥାପନ ଲାଗି କେହିନି କମ୍ପାନୀକେ ଅନୁମତି ନାଇଁ ଦିଆଯାଇ କି ଆଇବା ଦିନେ ଭିଲ୍ ନାଇଁ ଦିଆଯାଏ ବିଧାନସଭାନ କହିଲେ ଉପମୁଖ୍ୟମନ୍ତ୍ରୀ ଆଉ ରାଜସ୍ୱ ମନ୍ତ୍ରୀ। ଆଉ ରାଜ୍ୟର ବିଦ୍ୟାଳୟମାନଙ୍କୁ ଆଇବା 2025 ତକ ଲାଗୁ ହେବା ନୂଆ ଜାତୀୟ ଶିକ୍ଷାନୀତି। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।